ଓମ୍ ଶାନ୍ତି। 25 ସେପ୍ଟେମ୍ବର 2025 ମସିହାର ମଧୁର ମହାବାକ୍ୟ। ମିଠେ ବଚ୍ଚେ, ଏହି ଡ୍ରାମାର ଖେଳ ଏକୁରେଟ୍ ଅର୍ଥାତ୍ ସଠିକ୍ ଭାବରେ ଚାଲିଛି, ଯାହାର ଯେଉଁ ଅଭିନୟ ଯେଉଁ ସମୟରେ କରିବା ଦରକାର ତାହା ହିଁ ପୁନରାବୃତ୍ତି ହେଉଛି। ଏହି କଥାକୁ ଯଥାର୍ଥ ଭାବରେ ବୁଝିବାକୁ ହେବ। ପ୍ରଶ୍ନ, ତୁମ ସନ୍ତାନ ମାନଙ୍କର ପ୍ରଭାବ କେବେ ଜଣା ପଡିବ? ଏବେ ପର୍ଯ୍ୟନ୍ତ କେଉଁ ଶକ୍ତିର ଅଭାବ ରହିଛି? ଉତ୍ତର, ଯେତେବେଳେ ତୁମେମାନେ ଯୋଗରେ ମଜବୁତ ହୋଇଯିବ ସେତେବେଳେ ହିଁ ତୁମର ପ୍ରଭାବ ବିସ୍ତାର ହେବ। ବର୍ତ୍ତମାନ ସେଭଳି ଶକ୍ତି ଆସେ ନାହିଁ, ଯୋଗ ଦ୍ୱାରା ହିଁ ସେହି ଶକ୍ତି ମିଳିଥାଏ। ଜ୍ଞାନ ତରବାରିରେ ଯୋଗ ବଳର ଧାର ଥିବା ଦରକାର, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ କମ୍ ଅଛି। ଯଦି ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବ ତେବେ ବେଡ଼ା ପାର ହୋଇଯିବ। ଏହା ଗୋଟିଏ ସେକେଣ୍ଡର ହିଁ କଥା ଅଟେ। ଓମ୍ ଶାନ୍ତି। ରୁହାନି ସନ୍ତାନ ମାନଙ୍କୁ ରୁହାନି ବାବା ବସି ବୁଝାଉଛନ୍ତି। ରୁହାନି ବାବା ମାତ୍ର ଜଣକୁ ହିଁ କୁହାଯାଉଛି, ବାକି ସମସ୍ତେ ହେଉଛନ୍ତି ଆତ୍ମା, ତାଙ୍କୁ ପରମାତ୍ମା ବୋଲି କୁହାଯାଉଛି। ବାବା କହୁଛନ୍ତି, ମୁଁ ମଧ୍ୟ ଆତ୍ମା ଅଟେ, କିନ୍ତୁ ମୁଁ ପରମ ସୁପ୍ରିମ ସତ୍ୟ ଅଟେ। ମୁଁ ହିଁ ପତିତ ପାବନ ଜ୍ଞାନର ସାଗର ଅଟେ। ବାବା କହୁଛନ୍ତି, ମୁଁ ଭାରତକୁ ହିଁ ଆସୁଛି ପିଲାମାନଙ୍କୁ ବିଶ୍ୱର ମାଲିକ କରାଇବା ପାଇଁ। ତୁମେ ହିଁ ମାଲିକ ଥିଲ ନା? ଏବେ ଏହି ସ୍ମୃତି ଆସୁଛି, ପିଲାମାନଙ୍କୁ ସ୍ମୃତି ଦେଉଛନ୍ତି, ତୁମେ ପ୍ରଥମେ ସତ୍ୟଯୁଗକୁ ଆସୁଛ, ପୁଣି ଅଭିନୟ କରି 84 ଜନ୍ମ ଭୋଗ କରି ଏବେ ଅନ୍ତିମ ସମୟରେ ଆସି ପହଞ୍ଚି ଯାଇଛ। ବର୍ତ୍ତମାନ ତୁମେ ନିଜକୁ ଆତ୍ମା ବୋଲି ଭାବ। ଆତ୍ମା ଅବିନାଶୀ, ଶରୀର ବିନାଶୀ ଅଟେ। ଆତ୍ମା ହିଁ ଦେହ ସହିତ ଆତ୍ମାମାନଙ୍କ ସହ କଥା ହେଉଛି। ଆତ୍ମ ଅଭିମାନୀ ହୋଇ ରହୁନାହାନ୍ତି ତେବେ ନିଶ୍ଚୟ ଦେହ ଅଭିମାନ ରହିଛି। ମୁଁ ଆତ୍ମା ଏ କଥା ଭୁଲିଗଲେଣି କହୁଛନ୍ତି ମଧ୍ୟ। ପାପ ଆତ୍ମା, ପୁଣ୍ୟ ଆତ୍ମା, ମହାନ ଆତ୍ମା, ସେମାନେ ପୁଣି ପରମାତ୍ମା ତ ହୋଇପାରିବେ ନାହିଁ, କେହି ବି ନିଜକୁ ଶିବ ବୋଲି କହିପାରିବେ ନାହିଁ। ଶରୀରର ନାମ ଶିବ ବୋଲି ତ ବହୁତଙ୍କର ରହିଛି। ଆତ୍ମା ଶରୀରରେ ପ୍ରବେଶ କଲେ ନାମ ଦିଆଯାଇଥାଏ, କାହିଁକି ନା ଶରୀର ଦ୍ୱାରା ହିଁ ଅଭିନୟ କରିବାକୁ ହୋଇଥାଏ। ତେବେ ମନୁଷ୍ୟ ପୁଣି ଦେହର ଅଭିମାନରେ ଆସିଯାଉଛନ୍ତି, କହୁଛନ୍ତି ମୁଁ ଅମୁକ ଅଟେ। ବର୍ତ୍ତମାନ ବୁଝୁଛନ୍ତି, ହଁ ମୁଁ ଆତ୍ମା ଅଟେ, ମୁଁ 84 ଜନ୍ମର ଅଭିନୟ କରିଛି, ଏବେ ମୁଁ ଆତ୍ମାକୁ ଜାଣିଗଲେଣି। ମୁଁ ଆତ୍ମା ସତୁ ପ୍ରଧାନ ଥିଲି, ପୁଣି ଏବେ ତମ ପ୍ରଧାନ ହୋଇଯାଇଛି। ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ସବୁ ଆତ୍ମାମାନଙ୍କ ଉପରେ ପାପର କଳଙ୍କ ଲାଗିଯାଇଛି। ସୁନାରେ ଯେପରି ଖାଦ ମିଶିଥାଏ ନା, ତୁମେ ପ୍ରଥମେ ଖାଣ୍ଟି ସୁନା ଥିଲ, ପୁଣି ଚାନ୍ଦି ତମ୍ବା ଲୁହା ମିଶି ତୁମେ ବିଲକୁଲ କଳା ହୋଇଯାଇଛ। ଏହି କଥା ଆଉ କେହି ବୁଝାଇ ପାରିବେ ନାହିଁ। ଆତ୍ମା ନିର୍ଲେପ ବୋଲି ସମସ୍ତେ କହିଦେଉଛନ୍ତି, ଖାଦ କିପରି ପଡୁଛି ଏ କଥା ମଧ୍ୟ ପିଲାମାନଙ୍କୁ ବାବା ବୁଝାଉଛନ୍ତି। ବାବା କହୁଛନ୍ତି, ମୁଁ ଭାରତରେ ହିଁ ଆସିଥାଏ, ଯେତେବେଳେ ସମସ୍ତେ ବିଲକୁଲ ତମ ପ୍ରଧାନ ହୋଇଯାଇଛନ୍ତି ସେତେବେଳେ ମୁଁ ଆସୁଛି, ନିର୍ଦ୍ଦିଷ୍ଟ ସମୟରେ ଆସୁଛି। ଯେପରି ଡ୍ରାମାରେ ଖେଳ ସଠିକ୍ ଭାବରେ ଚାଲିଥାଏ ନା, ଯେଉଁ ପାଠ ଯେତେବେଳେ ହେବାର ଥିବ ସେହି ସମୟରେ ପୁଣି ତାର ପୁନରାବୃତ୍ତି ହେବ। ଏଥିରେ ଟିକିଏ ହେଲେ ଫରକ ପଡିପାରିବ ନାହିଁ। ତାହା ହଦର ଡ୍ରାମା, ଏହା ବେହଦର ଡ୍ରାମା। ବୁଝିବା ନିମନ୍ତେ ଏହା ବହୁତ ସୂକ୍ଷ୍ମ କଥା ଅଟେ। ବାବା କହୁଛନ୍ତି, ତୁମ ଦ୍ଵାରା ଯେଉଁ ଅଭିନୟ ହେଲା ତାହା ଡ୍ରାମା ଅନୁସାରେ ହେଲା। କୌଣସି ମନୁଷ୍ୟ ମାତ୍ର ନା ରଚୟିତା ନା ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି। ଋଷି ମୁନି ମଧ୍ୟ ଭଗବାନଙ୍କୁ ଜାଣିନାହିଁ, ଜାଣିନାହୁଁ ଜାଣିନାହୁଁ ବୋଲି କହି କହି ଚାଲିଗଲେ। ଏବେ ତୁମକୁ କେହି ଯଦି ପଚାରିବେ, ତୁମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଛ, ତେବେ ତୁମେ ତୁରନ୍ତ ହିଁ କହିବ, ତାହା କେବଳ ତୁମେ ଏବେ ହିଁ ଜାଣିପାରୁଛ, ପୁଣି ଆଉ କେବେ ନୁହେଁ। ବାବା ବୁଝାଉଛନ୍ତି, ତୁମେମାନେ ହିଁ ମୁଁ ରଚୟିତାକୁ ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣି। ଆଚ୍ଛା, ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ କେବେ ହେବ ଏ କଥା ଜାଣିଥିବ ନା? ଏଥିରେ କିଛି ବି ନାହିଁ, ଏହା ତ ଆଶ୍ଚର୍ଯ୍ୟ ଅଟେ। ତୁମେ କହୁଛ ଆମ ପାଖରେ ଜ୍ଞାନ ଅଛି, ଏ କଥା ମଧ୍ୟ ତୁମେ ବୁଝୁଛ। ବାବାଙ୍କର ଅଭିନୟ ହିଁ ଥରେ ମାତ୍ର ରହିଛି। ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହିଁ ହେଉଛି ଏହି ଲକ୍ଷ୍ମୀ ନାରାୟଣ ହେବା। ଏପରି ହୋଇଗଲା ପରେ ପୁଣି ପାଠ ପଢ଼ାର ଆଉ ଆବଶ୍ୟକତା ରହିବ ନାହିଁ। ବାରିଷ୍ଟର ହୋଇଗଲେ ଅର୍ଥାତ୍ ହୋଇଗଲେ, ପଢ଼ାଉଥିବା ବାବାଙ୍କୁ ତ ମନେ ପକାଇବା ଦରକାର ନା? ତୁମ ପାଇଁ ସବୁ ସହଜ କରିଦେଇଛି। ବାବା ବାରମ୍ବାର ତୁମକୁ କହୁଛନ୍ତି, ନିଜକୁ ଆତ୍ମା ମନେ କର, ମୁଁ ହେଉଛି ବାବାଙ୍କର। ପୂର୍ବରୁ ତୁମେ ନାସ୍ତିକ ଥିଲ, ଏବେ ଆସ୍ତିକ ହୋଇଛ। ଏ ଲକ୍ଷ୍ମୀ ନାରାୟଣ ମଧ୍ୟ ଆସ୍ତିକ ହୋଇ ଏହି ସମ୍ପତ୍ତି ନେଇଛନ୍ତି, ଯାହାକୁ ଏବେ ତୁମେ ନେଉଛ। ଏବେ ତୁମେ ଆସ୍ତିକ ହେଉଛ। ଆସ୍ତିକ ନାସ୍ତିକ ଅକ୍ଷର ବର୍ତ୍ତମାନ ସମୟର ଅଟେ। ସତ୍ୟ ଯୁଗରେ ଏହି ଅକ୍ଷର ହିଁ ରହିବ ନାହିଁ, ପଚାରିବାର କୌଣସି କଥା ହିଁ ରହିବ ନାହିଁ। ଏଠାରେ ପ୍ରଶ୍ନ ଉଠୁଥିବାରୁ ପଚାରୁଛନ୍ତି, ରଚୟିତା ଏବଂ ରଚନାକୁ ଜାଣିଛ? ତେବେ ନା ବୋଲି କହିଦେଉଛନ୍ତି। ବାବା ହିଁ ଆସି ନିଜର ପରିଚୟ ଦେଇ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛନ୍ତି। ବାବା ହେଉଛନ୍ତି ବେହଦର ମାଲିକ ରଚୟିତା। ପିଲାମାନଙ୍କୁ ବୁଝାଯାଉଛି ଯେ ଅନ୍ୟ ଧର୍ମ ସ୍ଥାପକ ମାନେ ମଧ୍ୟ ଏଠାକୁ ନିଶ୍ଚିତ ଆସୁଛନ୍ତି। ତୁମକୁ ସାକ୍ଷାତକାର କରାଇଥିଲି, ଇବ୍ରାହିମ ଖ୍ରୀଷ୍ଟ ଆଦି କିପରି ଆସୁଛନ୍ତି। ଶେଷ ସମୟରେ ଯେତେବେଳେ ବାବାଙ୍କର ପ୍ରତ୍ୟକ୍ଷତା ହେବ ସେତେବେଳେ ସେମାନେ ଆସିବେ। ବାବା କହୁଛନ୍ତି, ପିଲାମାନେ ଦେହ ସହିତ ଦେହର ସବୁ ଧର୍ମକୁ ତ୍ୟାଗ କରି ମତେ ମନେ ପକାଅ। ଏବେ ତୁମେ ସମ୍ମୁଖରେ ବସିଛ, ନିଜକୁ ଦେହ ନୁହେଁ ଆତ୍ମା ବୋଲି ଭାବ। ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇଲେ ବେଡ଼ା ପାର ହୋଇଯିବ। ଏହା ଗୋଟିଏ ସେକେଣ୍ଡର କଥା। ମୁକ୍ତି ପ୍ରାପ୍ତ କରିବା ପାଇଁ ହିଁ ଅଧାକଳ୍ପ ଭକ୍ତି କରୁଛନ୍ତି, କିନ୍ତୁ କୌଣସି ଆତ୍ମା ଫେରି ଯାଇପାରିବେ ନାହିଁ। 5000 ବର୍ଷ ପୂର୍ବରୁ ମଧ୍ୟ ବାବା ଏହା ବୁଝାଇଥିଲେ, ଏବେ ମଧ୍ୟ ବୁଝାଉଛନ୍ତି। ଶ୍ରୀକୃଷ୍ଣ ଏହି କଥା ବୁଝାଇ ପାରିବେ ନାହିଁ, ତାଙ୍କୁ ପିତା ବୋଲି ମଧ୍ୟ କୁହାଯିବ ନାହିଁ। ପିତା ହେଉଛନ୍ତି ଲୌକିକ, ଅଲୌକିକ ଏବଂ ପାରଲୌକିକ। ହଦର ବାପ ଲୌକିକ ଅଟନ୍ତି, ଆତ୍ମାମାନଙ୍କର ବେହଦର ପିତା ହେଉଛନ୍ତି ପାରଲୌକିକ, ଏବଂ ଇଏ ହେଉଛନ୍ତି ସଙ୍ଗମ ଯୋଗୀ ଆଶ୍ଚର୍ଯ୍ୟଜନକ ପିତା। ଏହାଙ୍କୁ ଅଲୌକିକ କୁହାଯାଉଛି, ପ୍ରଜା ପିତା ବ୍ରହ୍ମାଙ୍କୁ କେହି ମନେ ପକାଉ ନାହାନ୍ତି। ସେ ଆମର ଆଦି ପିତା ଅଟନ୍ତି, ଏ କଥା କାହାରି ବୁଦ୍ଧିରେ ଆସୁନାହିଁ। କହୁଛନ୍ତି ମଧ୍ୟ ଆଦି ଦେବ ଆଡମ, କିନ୍ତୁ ନାମକୁ ମାତ୍ର। ମନ୍ଦିରରେ ମଧ୍ୟ ଆଦିଦେବଙ୍କର ଚିତ୍ର ରହିଛି ନା, ତୁମେ ସେଠାକୁ ଗଲେ ଜାଣିପାରିବ ଯେ ଏହା ତ ଆମର ନିଜର ସ୍ମୃତି ଚିହ୍ନ। ବାବାଙ୍କ ସହିତ ଆମେ ମଧ୍ୟ ବସିଛୁ। ଏଠାରେ ବାବା ଚୈତନ୍ୟରେ ବସିଛନ୍ତି, ସେଠାରେ ଜଡ଼ ଚିତ୍ର ରଖିଛନ୍ତି, ଉପରେ ସ୍ୱର୍ଗର ଚିତ୍ର ମଧ୍ୟ ସଠିକ ରୂପେ ରହିଛି। ଯିଏ ମନ୍ଦିର ଦେଖିଛନ୍ତି ସେମାନେ ଜାଣିଛନ୍ତି ଯେ ବାବା ଆମକୁ ଏବେ ଚୈତନ୍ୟରେ ରାଜଯୁଗ ଶିଖାଉଛନ୍ତି, ପୁଣି ପରେ ମନ୍ଦିର ତିଆରି କରୁଛନ୍ତି। ଏ କଥା ସ୍ମୃତିରେ ଆସିବା ଉଚିତ ଯେ ଏସବୁ ଆମର ସ୍ମୃତି ଚିହ୍ନ ଅଟେ। ବର୍ତ୍ତମାନ ଆମେ ଏଇ ଲକ୍ଷ୍ମୀ ନାରାୟଣ ହେଉଛୁ, ପୂର୍ବରୁ ମଧ୍ୟ ଥିଲୁ, ପୁଣି ସିଡ଼ି ଓହ୍ଲାଇ ଆସିଛୁ, ଏବେ ପୁଣି ଆମେ ଘରକୁ ଯାଇ ରାମ ରାଜ୍ୟରେ ଆସିବୁ, ତାପରେ ପଛକୁ ରାବଣ ରାଜ୍ୟକୁ ଆସିଥାଉ, ପୁଣି ଆମେ ବାମ ମାର୍ଗକୁ ଚାଲିଯାଉ। ବାବା କେତେ ଭଲ ଭାବରେ ବୁଝାଉଛନ୍ତି, ବର୍ତ୍ତମାନ ସମୟରେ ସମସ୍ତ ମନୁଷ୍ୟ ମାତ୍ରକେ ପତିତ ଅଟନ୍ତି, ସେଥିପାଇଁ ଡାକୁଛନ୍ତି ହେ ପତିତ ପାବନ, ଆସି ଆମକୁ ପବିତ୍ର କରାଅ, ଦୁଃଖ ହରଣ କରି ସୁଖର ରାସ୍ତା ବତାଅ। କହୁଛନ୍ତି ଭଗବାନ ନିଶ୍ଚୟ କୌଣସି ବେଶରେ ଆସିବେ, ତେବେ ସିଏ କୁକୁର ବିଲେଇ ମାଟି ଗୁଡି ଭିତରେ ତ ଆସିବେ ନାହିଁ। ଗାୟନ ରହିଛି ଭାଗ୍ୟଶାଳୀ ରଥରେ ଆସୁଛନ୍ତି। ବାବା ନିଜେ କହୁଛନ୍ତି ମୁଁ ଏହି ସାଧାରଣ ରଥରେ ପ୍ରବେଶ କରୁଛି, ଇଏ ନିଜର ଜନ୍ମକୁ ଜାଣିନାହାନ୍ତି, ତୁମେ ଏବେ ଜାଣୁଛ। ଏହାଙ୍କର ବହୁତ ଜନ୍ମର ଅନ୍ତରେ ଯେତେବେଳେ ବାନପ୍ରସ୍ଥ ଅବସ୍ଥା ହେଉଛି ସେତେବେଳେ ଯାଇ ମୁଁ ପ୍ରବେଶ କରୁଛି। ଭକ୍ତି ମାର୍ଗରେ ପାଣ୍ଡବ ମାନଙ୍କର ବହୁତ ବଡ଼ ବଡ଼ ଚିତ୍ର ତିଆରି କରିଛନ୍ତି, ରେଙ୍ଗୁନରେ ବୁଦ୍ଧଙ୍କର ମଧ୍ୟ ବହୁତ ବଡ଼ ଚିତ୍ର ରହିଛି। କୌଣସି ମନୁଷ୍ୟ ଏତେ ବଡ଼ ହୋଇନଥାନ୍ତି। ପିଲାମାନଙ୍କୁ ତ ଏବେ ହସ ଲାଗୁଥିବ, ରାବଣର ଚିତ୍ର କିପରି ତିଆରି କରିଛନ୍ତି, ଦିନକୁ ଦିନ ବଡ଼ କରି ଚାଲିଛନ୍ତି। ସେ କିଏ ଯାହାଙ୍କୁ ପ୍ରତ୍ୟେକ ବର୍ଷ ଜଳାଉଛନ୍ତି, ନିଶ୍ଚିତ ଏପରି କେହି ଶତ୍ରୁ ଥିବେ, ଶତ୍ରୁର ଚିତ୍ର ତିଆରି କରି ଜଳାଇଥାନ୍ତି। ଆଚ୍ଛା, ରାବଣ କିଏ କେବେ ଶତ୍ରୁ ହେଲା ଯାହାକୁ ପ୍ରତ୍ୟେକ ବର୍ଷ ଜଳାଇ ଆସୁଛନ୍ତି? ଏହି ଶତ୍ରୁ ବିଷୟରେ କାହାକୁ ହେଲେ ବି ଜଣା ନାହିଁ, ଏହାର ଅର୍ଥ ବିଲକୁଲ କେହି ଜାଣିନାହାନ୍ତି। ବାବା ବୁଝାଉଛନ୍ତି ସେମାନେ ହେଲେ ରାବଣ ସମ୍ପ୍ରଦାୟ, ତୁମେ ହେଉଛ ରାମ ସମ୍ପ୍ରଦାୟ। ଏବେ ବାବା କହୁଛନ୍ତି ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ହୁଅ, ଏବେ ମତେ ମନେ ପକାଅ। କହୁଛନ୍ତି ବାବା ହଂସ ବଗ ଏକତ୍ର କିପରି ରହିପାରିବେ, ଖିଟପିଟ ହେଉଛି, ତାହା ତ ନିଶ୍ଚୟ ହେବ, ସହନ କରିବାକୁ ହିଁ ପଡ଼ିବ, ଏଥିରେ ବଡ଼ ଯୁକ୍ତି ମଧ୍ୟ ରହିଛି। ବାବା ଚତୁର ଚିତ୍ତ ବିନୋଦକ ଅଟନ୍ତି, ସମସ୍ତେ ତାଙ୍କୁ ମନେ ପକାଉଛନ୍ତି ନା। ହେ ଭଗବାନ, ଦୁଃଖ ହରଣ କର, ଦୟା କର, ମୁକ୍ତ କର। ସେହି ମୁକ୍ତିଦାତା ବାବା ସମସ୍ତଙ୍କର ଜଣେ ହିଁ ଅଟନ୍ତି। ତୁମ ପାଖକୁ କେହି ବି ଆସିଲେ ତାଙ୍କୁ ଅଲଗା ଅଲଗା ଭାବରେ ବୁଝାଅ। କରାଚିରେ ଜଣ ଜଣକୁ ଅଲଗା ଅଲଗା ବସି ବୁଝାଉଥିଲେ, ତୁମେ ସନ୍ତାନ ମାନେ ଯେତେବେଳେ ଯୁଗରେ ମଜବୁତ ହୋଇଯିବ ସେତେବେଳେ ତୁମର ପ୍ରଭାବ ବାହାରିବ। ଏବେ ସେହି ଶକ୍ତି ନାହିଁ, ଯୁଗ ଦ୍ଵାରା ଶକ୍ତି ମିଳିଥାଏ, ପାଠ ପଢା ଦ୍ଵାରା ଶକ୍ତି ମିଳେ ନାହିଁ। ଜ୍ଞାନ ତରବାରୀ ଅଟେ, ସେଥିରେ ଯୁଗ ବଳ ଭରିବାକୁ ହେବ। ବର୍ତ୍ତମାନ ସେହି ଶକ୍ତି କମ ଅଛି। ବାବା ପ୍ରତ୍ୟହ କହୁଛନ୍ତି, ପିଲାମାନେ ଯୁଗର ଯାତ୍ରାରେ ରହିଲେ ତୁମକୁ ଶକ୍ତି ମିଳିବ। ପାଠ ପଢ଼ାରେ ଏତେ ଶକ୍ତି ନାହିଁ। ଯୁଗ ଦ୍ଵାରା ତୁମେ ସାରା ବିଶ୍ୱର ମାଲିକ ହେଉଛ। ତୁମେ ସବୁ କିଛି ନିଜ ପାଇଁ ହିଁ କରୁଛ। ତୁମେ ସବୁ କିଛି ନିଜ ପାଇଁ ହିଁ କରୁଛ। ବହୁତ ଆସିଥିଲେ ପୁଣି ଚାଲିଗଲେ। ମାୟା ମଧ୍ୟ ବଳବାନ ଅଟେ। ଅନେକ ଆସୁନାହାନ୍ତି, କହୁଛନ୍ତି ଜ୍ଞାନ ବହୁତ ଭଲ, ଖୁସି ମଧ୍ୟ ହେଉଛନ୍ତି। ବାହାରକୁ ଗଲେ ଜ୍ଞାନ ଖଲାସ। ମାୟା ଟିକେ ସମୟ ବି ଜ୍ଞାନ ଚିନ୍ତନରେ ରହିବାକୁ ଦେଉନାହିଁ। କେତେକ ବହୁତ ଖୁସି ହେଉଛନ୍ତି, ଓହୋ ଏବେ ବାବା ଆସିଛନ୍ତି, ଆମେ ତ ନିଜର ସୁଖଧାମକୁ ଯିବୁ। ବାବା କହୁଛନ୍ତି ଏବେ ସମ୍ପୂର୍ଣ୍ଣ ରାଜଧାନୀ ସ୍ଥାପନ ହୋଇନାହିଁ। ତୁମେ ବର୍ତ୍ତମାନ ଈଶ୍ୱରୀୟ ସନ୍ତାନ ହୋଇଛ, ପୁଣି ଦେବତା ହେବ। ଡିଗ୍ରୀ କମ୍ ହୋଇଗଲା ନା, ମିଟରର ପଏଣ୍ଟ ରହିଥାଏ, ଏତେ ପଏଣ୍ଟ କମ୍। ତୁମେ ଏବେ ଏକଦମ ଉଚ୍ଚ ହେଉଛ, ପୁଣି କମ୍ ହୋଇ ହୋଇ ତଳକୁ ଖସି ଆସିଯାଅ। ସିଡ଼ି ତଳକୁ ଓହ୍ଲାଇବାକୁ ହିଁ ପଡ଼ିବ। ଏବେ ତୁମ ବୁଦ୍ଧିରେ ସିଡ଼ିର ଜ୍ଞାନ ରହିଛି। ଆରୋହଣ କଳାରେ ସମସ୍ତଙ୍କର ମଙ୍ଗଳ ହୋଇଥାଏ, ପୁଣି ଧୀରେ ଧୀରେ ଅବତରଣ କଳା ହୋଇଥାଏ। ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ଏହି ଚକ୍ରକୁ ଭଲ ଭାବରେ ବୁଝିବାକୁ ହେବ। ବର୍ତ୍ତମାନ ତୁମର ଆରୋହଣ କଳା ହେଉଛି, କାହିଁକି ନା ସାଥିରେ ବାବା ଅଛନ୍ତି ନା। ଈଶ୍ୱର ଯାହାଙ୍କୁ ମନୁଷ୍ୟ ସର୍ବବ୍ୟାପୀ ବୋଲି କହିଦେଉଛନ୍ତି, ସେହି ବାବା ମିଠା ମିଠା ସନ୍ତାନ ବୋଲି କହୁଛନ୍ତି। ଏବଂ ପିଲାମାନେ ପୁଣି ବାବା ବାବା ବୋଲି କହି ଚାଲିଛନ୍ତି। ବାବା ଆମକୁ ପଢ଼ାଇବାକୁ ଆସୁଛନ୍ତି। ଆତ୍ମା ତାଙ୍କ ନିକଟରେ ପଢ଼ୁଛି, ଆତ୍ମା ହିଁ କର୍ମ କରୁଛି। ମୋ ଆତ୍ମା ଶାନ୍ତ ସ୍ୱରୂପ ଅଟେ, ଏହି ଶରୀର ଦ୍ଵାରା କର୍ମ କରୁଛି। ଦୁଃଖ ଦେଲେ ଅଶାନ୍ତ ଶବ୍ଦ କୁହାଯାଏ, ବାକି ଶାନ୍ତି ତ ହେଉଛି ଆମର ସ୍ୱଧର୍ମ। ବହୁତ କହୁଛନ୍ତି ମନକୁ ଶାନ୍ତି ମିଳୁ, ଆରେ ଆତ୍ମା ତ ସ୍ୱୟଂ ଶାନ୍ତ ସ୍ୱରୂପ ଅଟେ, ତାର ଘର ହିଁ ହେଉଛି ଶାନ୍ତିଧାମ। ତୁମେ ନିଜକୁ ଭୁଲି ଯାଇଛ, ତୁମେ ତ ଶାନ୍ତିଧାମର ନିବାସୀ ଥିଲ, ସେହିଠାରେ ହିଁ ଶାନ୍ତି ମିଳିବ। ଆଜିକାଲି କହୁଛନ୍ତି ଏକ ରାଜ୍ୟ, ଏକ ଧର୍ମ, ଏକ ଭାଷା ହେଉ, ଏକ ଜାତି, ଏକ ଧର୍ମ, ଏକ ଭଗବାନ। ବର୍ତ୍ତମାନ ସରକାର ମଧ୍ୟ ଲେଖୁଛି ଭଗବାନ ଜଣେ, ପୁଣି ସର୍ବବ୍ୟାପୀ ବୋଲି କାହିଁକି କହୁଛନ୍ତି ଭଗବାନ ଜଣେ, ପୁଣି ତ କେହି ମାନୁନାହାନ୍ତି। ତେଣୁ ଏବେ ତୁମକୁ ପୁଣି ଥରେ ଏହା ଲେଖିବାକୁ ହେବ, ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ତିଆରି କରୁଛ, ଉପରେ ଲେଖିଦିଅ ସତ୍ୟଯୁଗରେ ଯେତେବେଳେ ଏହାଙ୍କର ରାଜ୍ୟ ଥିଲା, ସେତେବେଳେ ଏକ ଭଗବାନ, ଏକ ଦୈବୀ ଧର୍ମ ଥିଲା। କିନ୍ତୁ ମନୁଷ୍ୟ କିଛି ହେଲେ ବୁଝୁନାହାନ୍ତି, ଧ୍ୟାନ ଦେଉନାହାନ୍ତି। ଯେଉଁମାନେ ବ୍ରାହ୍ମଣ କୂଳର ହୋଇଥିବେ ସେହିମାନଙ୍କର ହିଁ ଧ୍ୟାନ ଯିବ, ଆଉ କେହି ବୁଝିବେ ନାହିଁ। ସେଥିପାଇଁ ବାବା କହୁଛନ୍ତି ଅଲଗା ଅଲଗା ବସି ବୁଝାଅ, ଫର୍ମ ପୂରଣ କରାଅ, ତେବେ ଜଣା ପଡ଼ିବ କାହିଁକି ନା କିଏ କାହାକୁ ମାନୁଥିବେ, ପୁଣି ଆଉ କିଏ କାହାକୁ। ସମସ୍ତଙ୍କୁ ଏକାଠି କିପରି ବୁଝାଇବ, ସେମାନେ ନିଜ ନିଜ କଥା ଶୁଣାଇବାରେ ଲାଗି ପଡ଼ିବେ। ପ୍ରଥମେ ପ୍ରଥମେ ତ ପଚାରିବା ଦରକାର, କେଉଁଠାକୁ ଆସିଛ, ବିକେଙ୍କର ନାମ ଶୁଣିଛ, ପ୍ରଜାପିତା ବ୍ରହ୍ମା ତୁମର କଣ ହେବେ, କେବେ ତାଙ୍କର ନାମ ଶୁଣିଛ। ତୁମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ନୁହଁ, ଆମେ ତ ବାସ୍ତବରେ ସନ୍ତାନ ଅଟୁ। ତୁମେ ମଧ୍ୟ ଅଟ କିନ୍ତୁ ବୁଝିନାହୁଁ। ଏସବୁ ବୁଝାଇବା ପାଇଁ ବହୁତ ଯୁକ୍ତି ଦରକାର। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ମନ୍ଦିର ଗୁଡ଼ିକୁ ଦେଖିଲେ ସର୍ବଦା ସ୍ମୃତି ଆସୁ ଯେ ଏସବୁ ଆମ ମାନଙ୍କର ହିଁ ସ୍ମୃତି ଚିହ୍ନ ଅଟେ। ଏବେ ଆମେ ଏହିଭଳି ଲକ୍ଷ୍ମୀ ନାରାୟଣ ହେଉଛୁ। ଦୁଇ ନମ୍ବର, ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ହୋଇ ରହିବାକୁ ହେବ। ଯଦି ହଂସ ଏବଂ ବଗ ଏକାଠି ରହୁଛ ତେବେ ବହୁତ ଯୁକ୍ତିର ସହିତ ଚାଲିବାକୁ ହେବ। ସହନ ମଧ୍ୟ କରିବାକୁ ପଡ଼ିବ। ବରଦାନ ଏକତା ଏବଂ ସନ୍ତୁଷ୍ଟତାର ସାର୍ଟିଫିକେଟ ଦ୍ୱାରା ସେବା କ୍ଷେତ୍ରରେ ସର୍ବଦା ସଫଳତା ମୂରତ ହେବ। ସେବା କ୍ଷେତ୍ରରେ ସଫଳତା ମୂରତ ହେବା ପାଇଁ ଦୁଇଟି କଥାକୁ ଧ୍ୟାନରେ ରଖିବାକୁ ହେବ। ଗୋଟିଏ ହେଲା ସଂସ୍କାରକୁ ମିଶାଇ ଚାଲିବାର ଏକତା, ଏବଂ ଦ୍ୱିତୀୟଟି ହେଲା ନିଜେ ମଧ୍ୟ ସର୍ବଦା ସନ୍ତୁଷ୍ଟ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କର। ସର୍ବଦା ପରସ୍ପର ଭିତରେ ସ୍ନେହର ଭାବନାରେ ଶ୍ରେଷ୍ଠତାର ଭାବନାରେ ସମ୍ପର୍କରେ ଆସ, ତାହେଲେ ଏହି ଦୁଇଟି ଯାକ ସାର୍ଟିଫିକେଟ ମିଳିଯିବ। ତାପରେ ତୁମର ବାସ୍ତବିକ ଜୀବନ ବାବାଙ୍କର ଚେହେରାର ଦର୍ପଣ ହୋଇଯିବ, ଯେଉଁଥିରେ ବାବା ଯିଏ ଅଟନ୍ତି ଯେପରି ଅଟନ୍ତି ସେହିପରି ଦେଖାଯିବେ। ସ୍ଲୋଗାନ, ଆତ୍ମିକ ସ୍ଥିତିରେ ସ୍ଥିତ ହୋଇ ଯଦି ଅନେକ ଆତ୍ମାଙ୍କୁ ଜୀବଦାନ ଦେବ ତେବେ ଆଶୀର୍ବାଦ ମିଳିବ। ଅବ୍ୟକ୍ତ ସାରା ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ଯେପରି କୌଣସି ବସ୍ତୁକୁ ଅଗ୍ନିରେ ପକାଇଦେଲେ ତାର ନାମ ରୂପ ଗୁଣ ସବୁକିଛି ବଦଳି ଯାଇଥାଏ, ସେହିପରି ତୁମେମାନେ ଯେତେବେଳେ ବାବାଙ୍କର ଯୁଗର ଲଗନର ଅଗ୍ନିରେ ପଡୁଛ ସେତେବେଳେ ପରିବର୍ତ୍ତନ ହୋଇଯାଉଛ, ବା ମନୁଷ୍ୟରୁ ବ୍ରାହ୍ମଣ ଏବଂ ବ୍ରାହ୍ମଣରୁ ଫରିସ୍ତା ତଥା ଦେବତା ହୋଇଯାଉଛ। ତେବେ ଲଗନ ଅଗ୍ନିରେ ଏଭଳି ପରିବର୍ତ୍ତନ ହୋଇଯାଉଛି ଯାହାକି କୌଣସି ପ୍ରକାରର ମୋର ପଣିଆ ରହୁନାହିଁ। ସେଥିପାଇଁ ଯୁଗକୁ ହିଁ ଜ୍ୱାଳା ରୂପ କୁହାଯାଉଛି। ଓମ୍ ଶାନ୍ତି।